କୋଡ଼ିଥର ଦିଶୁ ଲୋକମାନଙ୍କେ ଈଶ୍ୱରଙ୍କ ପରିବାର ବାବଦନେ ଶିକ୍ଷା ଦେବା ବେଳେ ନିକୋଦିମ ବୋଲି ଗୋଟେ ଲୋକ ସେଠାରେ ଥାଇ କରି ଯୀଶୁର କଥା ଶୁଣୁଥିଲା। ତାଙ୍କର ଲୋକମାନଙ୍କର ଭିତରେ ସେ ଗୋଟିଏ ମହାନ ଆର୍ ଧର୍ମୀ ଲୋକ ଥିଲେ। ସେ ଭାବୁଥିଲେ ଯେ ସେ ହେଉଛନ୍ ଈଶ୍ୱରଙ୍କ ପରିବାରର ଲୋକ। ସେ ବାବଦନେ ବେଶି ଜାଣିବାକେ ଚାହିଁଲେ। ଅନ୍ଧାର ହେଲା ପରେ ସେ ଯୀଶୁକେ ଦେଖବାକେ ଗଲେ। ସେ କହିଲେ, ହେ ପ୍ରଭୁ, ଆମେ ଜାଣୁଛୁ ଯେ ଆମକେ ଶିକ୍ଷା ଦେବାର ଲାଗି ଈଶ୍ୱର ତମକେ ପଠେଇଛନ୍। ମାତ୍ର ଯୀଶୁ ଜାଣିଥିଲେ ଯେ ନିକୋଦିମ କେବେ ବି ଈଶ୍ୱରଙ୍କ ପରିବାରକେ ଯାଇ ନାଇଁ ପାରନ୍। ଯୀଶୁ ସବକ ହୃଦ ଭିତରକେ ଦେଖି ପାରସନ୍। ସେ କହିଲେ, ତୁମେ ଆର୍ ଗୋଟେ ଥର ଜନମ ନାଇଁ ହେଲେ ତମେ ଈଶ୍ୱରଙ୍କ ରାଜ୍ୟ କି ପରିବାରକେ ପଶି ନାଇଁ ପାର। ନିକୋଦିମ ହରବର୍ନେ ପଡ଼ିଗଲେ। ଗୋଟେ ମଣିଷ କେନ୍ତା କରି ଆର୍ ଗୋଟେ ଥର ଜନମ ହେବା? ଯୀଶୁ କହିଲେ, ତମେ ଭକୁଆ ନାଇଁ ହୁଅ। ଯେନ୍ଟା ଦେହରୁ ବାହାରିସି ସେଟା ଦେହେ, ଯେନ୍ଟା ଆତ୍ମାରୁ ବାହାରିସି ସେଟା ଆତ୍ମା। ନିକୋଦିମ, ତମେ ଈଶ୍ୱରଙ୍କ ଆତ୍ମାଠାନେ ଜନମ ହେବାକେ ପଡ଼ବା। ଆଜ ବଡ଼ାତେକ ଲୋକ ନିକୋଦିମ ପରା ଅଛନ୍। ସେମାନେ ଭଲ କାମ କରସନ୍, ସେମାନେ ଧର୍ମ ନୀତି ବି ପାଳନ କରସନ୍। ସେମାନେ ପାସରି ଯାସନ୍ ଯେ ଈଶ୍ୱରଙ୍କ ପରିବାର ଆତ୍ମାନେ ତିଆରି ହେଇଛେ। ତୁମର ବୁଆ ମାର ପରିବାର ନେ ଯିବାକେ ହେଲେ ତମେ ତାକର ଘରେ ଜନମ ହେବାକେ ପଡ଼ବା। ସେନ୍ତା ଈଶ୍ୱରଙ୍କ ପରିବାର ନେ ଥିବାକେ ହେଲେ ଆତ୍ମାନେ ଆର୍ ଗୋଟେ ଥର ଜନମ ହେବାକେ ପଡ଼ବା। ଯଦି ଆମେ ତାକର ପରିବାର ନେ ନାଇଁଥିମୁ ବୋଇଲେ ଆମର ଆତ୍ମାନେ ଅନ୍ଧକାର ହିଁ ଥିବା। ଆରି ଆମେ ଯେନ୍ ଦିନ ମର୍ମୁ ସେତ୍କି ବେଲେ ଆମେ ପାପର ଦଣ୍ଡ ମିଲ୍ବା ଜାଗାକେ ଯିମୁ। ଈଶ୍ୱର ଖୁବ୍ ପବିତ୍ର ଲୋକ ଏ, ସେ ପାପକେ ଘୃଣା କରସନ୍। ସେତେବେଳେ ଆତ୍ମାନେ ଆର୍ ଗୋଟେ ଥର ଜନମ ହେଲେ ସେତ୍କି ବେଲ୍ ଈଶ୍ୱର ତାକେ ଗୋଟେ ନୂଆ ଜୀବନ ଦେସନ୍। ଆର୍ ସେ ବି ପାପକେ ଘୃଣା କରବାକେ ଆରମ୍ଭ କରସି। ପାପର୍ତ୍ତି ଥିଲେ ଅଭ୍ୟାସ ଭାଙ୍ଗି ଯାଇସି। ଈଶ୍ୱର ଗୋଟେ କଥା ଅଛେ, ଧୋଇ କରି ପରିଷ୍କାର କରିଥିବା ଘୁଷୁରୀ ଆର୍ ଥରେ କାଦନେ ଶୋଇସି। ସେ କାଁ କାଜେ କାଦକେ ଯାଇସି, କାଁ କାଜେ ବୋଇଲେ ସେ କାଦକେ ଖୁବ୍ ଭଲ ପାଇସି। ସେଟା ହେଉଛେ ତାର ଜୀବନର ବାଟ। ଆମେ ଯେତେବେଳେ ଈଶ୍ୱରଙ୍କ ଆତ୍ମାକେ ପାଇଲୁ, ଆମର ପୁରୁଣା ଅଭ୍ୟାସ ଯାକ ବଦଳି ଯାଇସି ଆର୍ ଆମେ ପାପକେ ଘୃଣା କରସୁଁ। ଜଣେ ମଣିଷ କେନ୍ତା କରି ଈଶ୍ୱରଙ୍କ ଆତ୍ମାକେ ପାଇପାରିବା? ଯୀଶୁ କହିସନ୍, ମୁଇଁ ଦ୍ୱାରବନ୍ଦ ପାଖେ ଠିଆ ହେଇ କରି କପାଟ ପିଟୁଛେଁ, ଯଦି ତୁମେ କପାଟ ଖୋଲି ଦେଲେ ମୁଇଁ ଭିତରକେ ଆସିବି। ଯୀଶୁ ତୁମ ଜୀବନ ଭିତରକେ ପଶବାର ଲାଗି କହୁଛନ୍। ଯୀଶୁ ଆର୍ ଈଶ୍ୱରଙ୍କ ଆତ୍ମା ଗୋଟିକେ। ଈଶ୍ୱର କହିଲେ, ଯେନ୍ ଯୀଶୁକେ ଗ୍ରହଣ କରସନ୍ ସେମାନେ ଈଶ୍ୱରଙ୍କର ପୁଅ ହେସନ୍। ଏନ୍ତା କରି ତମେ ଈଶ୍ୱରଙ୍କର ପରିବାରକେ ଆସିପାରିବ। ଇଟା ତମକେ ଅନନ୍ତ ଜୀବନ ଆଣିଦେସି। ଇ ନୂଆ ଜନମକେ ଛାଡ଼ି କରି ତମେ ଆର୍ ନୂଆ ଜନମ ପାଇ ନାଇଁ ପାର। ଯେନ୍ ଆମକେ ମୁକ୍ତି କରବା ଲୋକ ଆମର ଭିତରକେ ପଶବାକେ ଚାହୁଁଛନ୍, ତାଙ୍କେ ତମେ ମନା ନାଇଁ କର। ଆଜ୍ ତାକେ ଗ୍ରହଣ କର।